ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଦୁଇ ନମ୍ଘର ଦିନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନୁ 2025-26 ଆର୍ଥିକ ବଛର ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗଲା 24 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବାର ରାଜ୍ୟର କ୍ୟାବିନେଟ୍ ବୈଠକଟି 10,000 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକେ ଅନୁମୋଦନ କରାଯାଇଥିଲା। ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ରାଜଭବନରୁ ରାତ୍ରୀ ଯାପନ କରିଛନ୍। ଆଜି ସକାଳର 9 ବଜେ ଓଡ଼ିଶାନୁ ଫେରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଲାଗି ଗତକାଲି ରାଜଭବନରୁ ଖାସ୍ ରାତ୍ରୀ ଭୋଜର ଆୟୋଜନ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କ ତରଫ ହୋଇଥିବା ରାତ୍ରୀ ଭୋଜନଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍କତି ସୁରମା ପାଢ଼ୀ, ଦୁଇ କେନ୍ଦ୍ରମନ୍ତ୍ରୀ ଆର୍ ଅଲଗାମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ବିଧାନସଭାନୁ ଉଦ୍ବୋଧନ ଦେବାର ଉତ୍ତରୁ ଭୁବନେଶ୍ୱର ରାଜଭବନ ପରିସରନୁ ତିଆରି ହୋଇଥିବା କଳିଙ୍ଗ ଅତିଥି ନିବାସ କେ ଭିଲ୍ ଉଦ୍ଘାଟନ କରିଛନ୍। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଘନୁ ଇତାର ଶିଳାନ୍ୟାସ ଭିଲ୍ କରିଥିଲେ। ନୂଆଦିଲ୍ଲୀରୁ ହୋଇଥିବାର ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା 2025 ଓଡ଼ିଶା ପହିଲା ଠାନେ ରହିକରି ସ୍ୱର୍ଣ୍ଣ ପଦକ ଜିତିଛି। ସାମଗ୍ରିକ ପ୍ରଦର୍ଶନ କ୍ଷେତ୍ରଟି ଓଡ଼ିଶା ଏହି ସଫଳତା ପାଇଛି। ନୂଆଦିଲ୍ଲୀରୁ ହୋଇଥିବା ସମ୍ମାନ ସମାରୋହଟି ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ତରଫରୁ ଏହି ପୁରସ୍କାର ଦିଆଯାଇଛି। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୁସି ଜାହିର କରିବାର ସହିତ ଓଡ଼ିଶା ଦଳକେ ଶୁଭେଚ୍ଛା ଜଣାଇଛନ୍। ଜାତୀୟ ଆନ୍ତର୍ଜାତୀୟ ସ୍ତରଟି ରାଜ୍ୟର ମର୍ଯ୍ୟାଦା ବଢ଼ାବାର ଦିଗେ ଏଇଟା ଗୋଟିଏ ବଡ଼ ସଫଳତା ଆଏ ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ଖୋର୍ଦ୍ଧା ବଲାଙ୍ଗୀର ରେଲ୍ ପ୍ରକଳ୍ପ ଓଡ଼ିଶାର ରେଲ୍ ଯୋଗାଯୋଗ ଚିତ୍ର ବଦଲାବାର ସହିତ ରାଜ୍ୟର ପଶ୍ଚିମ ଭାଗନୁ ଉପକୂଳକେ ଯୋଡ଼ବା ବୋଲିକରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, 301 କିଲୋମିଟର ଲମ୍ବା ରେଲ୍ ଲାଇନ୍ ଜରିଏ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାନୁ ପରିବହନ ବ୍ୟବସ୍ଥା ବଢ଼ବା। ପ୍ରକଳ୍ପର ବୃତଙ୍ଗ ଜଳ ପ୍ରକଳ୍ପ ଉପରେ ଦେଶର 2 ନମ୍ବର ସବୁନୁ ବଡ଼ ରେଲ୍ ଭାୟାଡକ୍ଟ ତିଆରି ହେବା ବୋଲିକରି ଶ୍ରୀ ବୈଷ୍ଣବ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥିବିଲ୍ ଇତାର ପ୍ରସାରଣ କରାଯିବା। ବାଣିଜ୍ୟ ଆର୍ ପରିବହନ ବିଭାଗ ତରଫ ଚାଲିଥିବା ଶୂନ୍ୟ ମୃତାହତ ପକ୍ଷ ଅବସରରେ ସଡ଼କ ସୁରକ୍ଷାକୁ ନେଇକରି ଲୋକ ସଚେତନ କରାଯିବାର ସହିତ ଅମାନିଆ ଲୁକର ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାର ବାର ନିୟମ ଉଲ୍ଲଙ୍ଘନ କରିବାର ଅଭିଯୋଗଟି ଏବତକ 241 ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବାର ଗାଡ଼ିମାନଙ୍କର ଭିତରୁ ବହୁତି 100 ଅଏତକା ଥର ଲେଖା ନିୟମ ଭାଙ୍ଗିଛନ୍। ବାର ବାର ଦୁର୍ଘଟଣା କରୁଥିବା ଗାଡ଼ିମାନଙ୍କର ତାଲିକା କରାଯାଉଛି। ଆଗକେ ଭିଲି ସଂଖ୍ୟା ବଢ଼ିପାରେ ବୋଲିକରି ବିଭାଗ ତରଫ କୁହାଯାଇଛି। ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକେ ଆନ୍ତର୍ଜାତୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାର ଲାଗି ରାଜ୍ୟ ଜଙ୍ଗଲ ଆର୍ ପରିବେଶ ବିଭାଗ ତରଫ 71 କୋଟି ଅଏତକା ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଡିପିଆର୍କେ ମଞ୍ଜୁର କରାଯାଇଛି। ଏ ବାବଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି ରାଜ୍ୟ ସରକାରଙ୍କ ପଦକ୍ଷେପ ଡେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକେ ଆନ୍ତର୍ଜାତୀୟ ସ୍ତରଟି ପରିଚିତ କରାବା ବୋଲିକରି କହିଛନ୍। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗର କାମକାଜର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାନ ବ୍ୟାପକ ମାଛ ଚାଷ ଜରିଏ ଲୋକର ଚାହିଦା ପୂରଣ କରିବାର ସହିତ ମାଛ ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବାର ଲାଗି ଜିଲ୍ଲାପାଳ ଏହି ଅବସରରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟର ଗାତିବେଡ଼ାନ ଶ୍ରୀଅନ୍ନ ଅଭିଯାନ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୃଷି ବିଭାଗ ଅଧିକାରୀମାନେ ଯୋଗ ଦେଇକରି ମଡ଼ିଆ ଚାଷ ଆର୍ ଜହ ଉତ୍ପାଦନ ବାବଦେ ବୁଝାବାର ସହିତ ଶ୍ରୀଅନ୍ନ ଅଭିଯାନ ଦିଆଯାଉଥିବାର ସରକାରୀ ସୁବିଧା ସୁଯୋଗମାନଙ୍କର ବାବଦେ ଆଲୋଚନା ଭିଲ୍ କରିଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ଏବା 9 ତାରିଖରୁ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ 2025 BWF2 ସୁପର 100 ମୂଲ ହେବା। ଏଥି ଭାରତ ସହିତ 22 ଦେଶର 400 ଅଏତକା ଖେଳାଳି ଭାଗ ନେବେ। ସେନ୍ତା ଡିସେମ୍ବର 1 ତାରିଖରୁ 37 ନମ୍ବର ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ହେବା। ଏଥି ସାରା ଦେଶ 750 ଅଏତକା ଖେଳାଳି ଭାଗ ନେବେ ବୋଲିକରି ଗତକାଲି ଗୋଟିଏ ସାମ୍ବାଦିକ ସମ୍ମିଳନୀ କ୍ରୀଡ଼ା ଆର୍ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍। ଏଚ୍ନିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।